ମୁଁ ଗୀତାଞ୍ଜଳି ସେଠି ଆମର ଆଦିତ୍ୟନଗର ଡ୍ରେନ୍ଟା ଆସିଲା ଅଧାରେ ରହିଲା ଆମେ ବହୁତ ଉପରପଟେ ବହୁତ ଅସୁବିଧା ହଇରାଣ ହଉଛୁ ଆଉ ସବୁତକ ଯାକ କାମ ହେଇଗଲେ ସିନା ଆମେ ଖୁସି ହୁଅନ୍ତୁ ସେ କାମ କିଛି ଭଲରେ ହେଇନି ରାସ୍ତା କଦର୍ଯ୍ୟ ହେଇକି ପଡିଛି ଆଉ ବହୁତ ଅସୁବିଧା ହଉଛି ଉପରପଟକୁ ବେଗେ ଡ୍ରେନ୍ଟା କରନ୍ତୁ ନମସ୍ତେ
ଜିନିଷ ପଚାଶ ଟଙ୍କାରେ ଇଏ କରିବେ ଆଉ କହିବି ହଁ ଦେଇଦେବ ଆଉ